ଶ୍ୟାମଳ ବରଣ ରୂପ
ବାହେ ବାଉଟି ସ୍ୱରୂପ ଅଟି ମେଖଳା ବସଣି ନାସା ସବିତ ମେଖଳା ବିଷଣି ନାସା ସବିତ
ମୟର ଚୂଳ ମସ୍ତକେ
କନେ କୁଣ୍ଡଳ ଝଟକେ
କଳି ଚାପ ସରି ପାଦେ ନାମ ଦେଇ ଅଛି ହରି ଏହିପରି ରୂପ କୁହନ୍ତି ବିସ୍ମିତ ହୋଇ କହିଲା ମହର୍ଷି ଯେତେ ଦୂରରେ ଥିଲେ ମଧ୍ୟ
ମୁଁ ଖୋଜି ଆଣିଦେବି
ମୋର ପୁତ୍ରକୁ ତୁମରି ପାଖରେ ଆଣି ଭେଟିଦେବି।
ଆଚ୍ଛା, ଏହି ସମୟରେ କୋଉ କୋଉ ସନ୍ଧ୍ୟା ଆସି ପ୍ରବେଶ ହେଇଗଲା? ଆଚ୍ଛା, ସନ୍ଧ୍ୟା କେମିତି ହେଲା?
ସନ୍ଧ୍ୟା କେମିତି ହେଲା?
ହଁ,
ଯେପରିକି ସୂର୍ଯ୍ୟ ଅସ୍ତ ହୋଇଗଲେ ସେପରିକି ସନ୍ଧ୍ୟା ହେଲା।
ଆଚ୍ଛା, ହେଲା, ସନ୍ଧ୍ୟା ହେଇଗଲା।
ହଁ,
ସନ୍ଧ୍ୟା ପରେ ହେଲା କ'ଣ?
ସନ୍ଧ୍ୟା ପରେ ରାତି ପାଇଗଲା।
ଆଚ୍ଛା, ଶୟନ କଲେ, ତାପରେ ଉଠିଲେ, ରାତି ଯେତେବେଳେ ପାଇଲା ଉଠିଲେ।
ହଁ,
ରାତିଟା କେମିତି ପାଇଲା କହିବାକୁ ପଡ଼ିବ।
କ'ଣ ହେଲା,
ରାତିଟା କେମିତି ପାଇଲା?
ରାତି କେମିତି ପାଇଲା?
ହଁ,
ଯେପରିକି ସୂର୍ଯ୍ୟ ଉଦୟ ହେଲେ ସେପରିକି ରାତି ପାଇଲା।
ସେମିତି ମୁଁ କେବେ ମାନିବିନି।
କାହିଁକି?
ବନେଇ ଚୁନେଇ କହିବାକୁ ପଡ଼ିବ, ରାତି କେମିତି ପାଇଲା
ଏଇ କଥା।
ହଁ,
ପ୍ରାତଃ କାଳ ଲୀଳା ସୁଜନେ ଶୁଣ ମନକୁ ଦେଇ କି ପ୍ରକାରେ ନିଶି ଶେଷ ହୋଇଲା ଦେବୀ ବୁଝାଇ
କି ପ୍ରକାରେ ନିଶି ଶେଷ ହୋଇଲା ଦେବୀ ବୁଝାଇ କି ପ୍ରକାରେ ନିଶି ଶେଷ ହୋଇଲା ଦେବୀ ବୁଝାଇ
ସମ୍ଭୁଆଳେ କମ୍ବୁ ସ୍ୱର୍ଣ୍ଣ ଉଚ୍ଚନ କରିବ ମନ ଘଣ୍ଟା ଘଣ୍ଟ ଘଣ୍ଟ ଗୋ ଗରି ଗୋର ନାଦ କରିଣ
ଘଣ୍ଟା ଘଣ୍ଟ ଘଣ୍ଟି ଘରି ଗୋର ନାଦ କରିଣ ଘଣ୍ଟ ଘଣ୍ଟା ଘଣ୍ଟି ଘରି ଗୋର ନାଦ କରିଣ
ବୁଝିଲ ନା?
ହଁ,
ଶମ୍ଭୁଆଳେ କମ୍ବୁ ସ୍ୱର୍ଣ୍ଣ ଉଚ୍ଚନ କରିବ ମନ।
ଆଚ୍ଛା,
ଶମ୍ଭୁ ଯେ କି
ମହାଦେବ,
ମହାଦେବଙ୍କ ମନ୍ଦିରରେ କମ୍ଭୁ ଯେ କି ଶଙ୍ଖ।
ଆଚ୍ଛା,
ଶଙ୍ଖ ଧ୍ୱନି ହେଲେ ଜାଣିବ ଯେ
ରାତି ପାଇବ।
ହଁ,
ଆଚ୍ଛା, ମୁଁ ଗୋଟିଏ କଥା କହୁଛି।
କ'ଣ?
ଯେଉଁ ଗାଁରେ ମହାଦେବଙ୍କ ମନ୍ଦିର ଥିବ, ମାନେ ହରିଜନ ଶାସନରେ ମହାଦେବ ମନ୍ଦିର ନାହିଁ, ସେ ହରିଜନ ମାନେ କେମିତି ଜାଣି ରାତି ପାଇଲା ବୋଲି? ସେ କ'ଣ ସେ ଶୋଇଥିବେ?
ବାୟସ ବାୟସ କଳମ ସକାଳି ପଛୁରା ବିବ କୁକୁଟ ମୁକୁଟ ଉକୁଟକୁ ବାୟସ ବାୟସ କଳମ ସକାଳେ ପୋଛୁରା ବିବ।
ଆଚ୍ଛା,
ବାୟସ ଯେ କି କାଉ।
ହଁ,
କାଉ ତାର ଆଳସକୁ ତେଜିଆ କରେ।
ଆଚ୍ଛା,
କଳମ ସେ ଦେହରେ କିଛି ନ ରଖି
ହଁ
ଯେତେବେଳେ କା କା କରି ରାବିବ ଜାଣିପାରିବ ଯେ ରାତି ପାଇଲା।
ଆଚ୍ଛା, ଯୋଉ ଗାଁରେ କାଉ ନାହାନ୍ତି ସେମାନେ କେମିତି ଜାଣିବେ ରାତି ପାଇଲା ବୋଲି?
କାଉ କୋଉ ଗାଁ ନାହାନ୍ତି?
ଗୋଟେ ଗାଁରେ
ହଁ
ଏମିତି ଦିନ ଆସିଲା, ବହୁତ ଭଳା କାଉ ହେଇଗଲେ।
ହଁ,
ସବୁ ଲୋକସାନି କଲେ।
ହଁ,
ସେ ଗାଁରେ କ'ଣ କଲେ, ମୂଷା ବି ପ୍ରବଳ ହେଇଥାନ୍ତି।
ସତ,
ମୂଷା ସବୁ ଯେତେବେଳେ ପ୍ରବଳ ହେଲେ ଲୋକମାନେ ସବୁ ଏଣ୍ଡ୍ରେସି ଦେଇକି ମୂଷାକୁ ମାରିଦେଲେ, ଗାଁ ମୁନେ ନେଇ ପକେଇଦେଲେ। କାଉ ଆସିଲେ ଗୋଟିଏ ଗୋଟିଏ ମୂଷା ନେଇକି ହେଡ଼ ରହିଲେ ସବୁ ମଲେ, ସେ ଗାଁରେ ଗୋଟିଏ କାଉ ରହିଲେନି। ସେ ଗାଁ ଲୋକ କେହି ଜାଣିବେ ରାତି ପାଇଲା?
ଲଚିତ କୁକୁଟ ମୁକୁଟ ଉକୁଟ କୁହୁ ରଟିବ, କୁକୁଟ ଯେ କି କୁକୁଡ଼ା ଅତି ଉଚ୍ଚାଟ କରି ମୁକୁଟ କୁଟେକି କୁକୁ ସ୍ୱରରେ ରାବ କଲେ ଜାଣିବ ଯେ ରାତି ପାଇଲା।
ଆଚ୍ଛା, ଏଇ ଗୋଟେ କଥା ହେଲା ନାଇଁ। ଆଚ୍ଛା, ବ୍ରାହ୍ମଣ ଶାସନରେ ତ କେହି କୁକୁଡ଼ା ରଖୁନାହାନ୍ତି,
କ'ଣ
ସେମାନେ ଜାଣିବେ କେମିତି ରାତି ପାଇଲା ବୋଲି? କି ଲଗିଲ
କ'ଣ ହେଲା,
କି ଲଗିଲ
କ'ଣ ଯେ,
ବ୍ରାହ୍ମଣ ଶାସନରେ କେମିତି ଜାଣିବେ ରାତି ପାଇଲା ବୋଲି?
ସେମାନେ କେମିତି ଜାଣିବେ?
ହଁ, ନାଗ ବୋଲି ନା ଲିଖି,
ନାଗ ବୋଲି ନା ଲିଖିଲି କଳରେ ଲାଗିବ ପିତା ଆର ଗୋଳେ ବଳେ ଶୀତଳ ଉରେ ବହୁ କଥା ନାଗ ବୋଲି ନା ଲିଖିଲି କଳରେ ହେବ
ଲାଗିବ ପିତା
ନାଗ ବୋଲି ଯେ କି ପାନ, ଯଦି ପାନର କିଲୋଟିଏ ଜାକି କରି ଶୋଇଥିବ ରାତି ପାଇବାକୁ ପିତା ଲାଗିବ କଳକୁ ଜାଣିପାରିବ ଯେ ରାତି ପାଇଲା।
ତାହେଲେ ଏମିତି କଥା ନାହିଁ। ଆଚ୍ଛା, ଯୋଉ ଲୋକ ପାନ ଖାଉନି ସିଏ କେମିତି ଜାଣିବ ରାତି ପାଇଲା ବୋଲି?
ନଚେତ ହାର ଗଳେ ବଳେ ଶୀତଳ ଉରି ହେବ କଥା, ଯଦି ସୁବର୍ଣ୍ଣର ହାର ଗୋଟିଏ ପିନ୍ଧି କରି ଶୋଇଥିବ ଉର ଯେ କି ଛାତି ଛାତି ତଳକୁ ଥଣ୍ଡା ଲାଗିବ।
ଆଚ୍ଛା, ଯିଏ ଗରିବ ଲୋକ ତା ଘର ତ ହାର ନାହିଁ, ଧନୀ ଲୋକ ମାନେ ସିନା ହାର ଲଗେଇଛନ୍ତି, ଗରିବ ଲୋକ କୋଉଠି ଜାଣିବ କେମିତି?
ଆରେ ବନିତି ପାଳିବ ନନାଲି
ଭଳି ନେତ୍ରେ ଦିଶିବ ବନିତି ପାଳିବ
দীপাড়ি বর্ণ না আলি ভাই নেত্রে দিশিব
আচ্ছা
বর্ণি যে কি অগ্নি অগ্নির দীপাড়ি এটি যদি জাড়ি করে শোথিব
আচ্ছা
সন্ধ্যা বেড়ে দেখা যাব ধরা যেপরি রাতে পাইবা সময় হয়ে যাব লাল দেখা যাব জাঁ পারি রাতে পাইলা
আচ্ছা যে লোক অন্ধারে শোচি সে কেমন জাঁ রাতে পাইল
নচেত নিবাসী বাসিবা শোণ সুসরে রাভ করব নিবাসী যাঙ্কর বাস নাই
কার বাস নাই
ঘর চটিয়া মানে
ঘর চটিয়া মানে সে রহুচন্তি কেমন
সে আউলি তলে তাউলি তলে বাস করে রহন্তি
এমিতি রহুচন্তি নাই আচ্ছা যেটি খালি পকার এটি তো উলি তলে চড়াই বাস করে কোণ থিব সে কেমন জাঁ রাতে পাইলা বলে আউ হব নাই
কোণ হলা
হব নাই আউ
হব নাই কাই হব
মু কেমন রাতে পাইলা কই শুন
তেমে কেমন কইলা
কইবি
হ্যাঁ
কেমন রাতে পাইব
হ্যাঁ
মানে কোণ হব
কোণ হব
রাত্রি খাইকি শুই পড়িব রাতে যেতলে ভোর ভোর হব গাড়ি হর্ন দেব
কর 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 হব
মানে পেট ডাকিব
হ্যাঁ
শীঘ্র মানে মতে বাহার কর নল অসম্ভাল ଦେଲେ କର କର ଡାକିବ
ହଁ
ଅତର ଚାରି ଥର ପଡ଼ିକି ଉଠିପାରିଲେ ଆସିକି ଟିକେ ରାତି ପାଇ ଆସିଥିବ
ସତ
ହଁ ଠିକ ଯାଇ ପାଇଖାନା ଘରେ ସଫା କରିଦେବ ଜାଣିବ ରାତି ପାଇଲା
ଯାହାକୁ ଝାଡ଼ା ନ ଦେଖିବ
ନିଶ୍ଚୟ ଝାଡ଼ା ଦେଖିବ ଖାଇକି ସବୁ ଝାଡ଼ା ଦେଖିବ ନା କ'ଣ ମୋ କଥାରେ ପୁଣି ଅମାନ୍ୟ ହଁ ମୋ କଥାରେ କାହିଁ ନବାଉ ଦେଲୁ କାହିଁ ନବାଉ ଦେଲୁ
ହଉ ତୁମେ ଯାହା କହୁଛ ତମର ଠିକ
ତୁ ଶୁଣ ସବୁ ସାରିଛୁ ମୋ ଘରେ ସବୁ ସାରିଛୁ
ମୁଁ
ମୋ ଘର ବଂଶ ସାରି ସାରିଲୁଣି
କ'ଣ ମୁଁ ସାରିଛି
ହେଲେ ପାନ ଖାଇ ମୋ ଘର ସାରିଲୁ ଲୋ ଗୋଖି ଠେଙ୍ଗ ତୁ ନ ମଲୁ ପାନ ଖାଇ ମୋ
ଘର ସାରିଲୁ ଲୋକ କି ଠେଙ୍ଗା ତୁ ନ ମଲୁ ମାନ ମହତମ ସାରିଲୁ ରେ ବାଡି କିଆ ତୁ ନ ମଲୁ
କହିଲୁ
ମାନ ମହତମ ସାରିଲୁ ରେ ବାଡି କିଆ ତୁ ନ ମଲୁ
ଚବେଇବି
ଦେଖିତା
ବାରିପଟେ ତୁ ମଲେ ହେବି ରାଣ୍ଡ
ତୋ ଘରେ ପଶିବ ବୁଢା ଧଣ୍ଡ
ଠିକ
ବାଟରେ ମୋ କଥା ମାନିବୁ
ହଁ ମାନିବି
ଚାଲ ଠିକ ବାଟରେ
ହଉ ବିଷୟ କୋଉଠି ଥିଲା
ଯୋଉଠି ଛାଡିଥିଲେ ସେଠି ଥିଲା
ଯୋଉଠି ଛାଡ଼ିଥିଲେ ସେଇଠି ହଉ
ମାନେ ହନୁମାନ ମାରୁତି କହୁଛି
ହନୁମାନ ମାରୁତି କହୁଛି ଏ ହନୁମାନ ଯିଏ ମାରୁତି ସିଏ
ତମେ ବୁଝିନ ଗୋଟେ ପୁରାଣ ତମକୁ ମାଲୁମ ଅଛି ମୋଠୁ ପୁରାଣ ଶୁଣ ମୋଠୁ ଶିଖ ଶିଖ ପୁରାଣ କଣ
ଇଏ କୋଉ ପୁରାଣ
ଏନ୍ତ୍ରୀ ପୁରାଣ
ଏନ୍ତ୍ରୀ ପୁରାଣ
ଜେଜିମା ଲେଖିଛନ୍ତି
ସତ
ଶୁଣିବ
କଣ
ଭାଇମାନେ ପାଳି ଧରିବ ପୁରାଣ ଠିକ ପ୍ଲଟ ଯିବ ଲୋକମାନେ ଶୁଣିବେ ଆରେ ହନୁ ଏ ଭାଇ ବାଜା ବାଜିବ କଦେହି କେନ୍ଦୁ କଦେହି କେନ୍ଦୁ କଦେହି କେନ୍ଦୁ ବାଜିବ ଆରେ ହନୁମାନଙ୍କୁ ତାହିଣ ମାରୁତି
କହ ମାରୁତି କହେ ହନୁମାନଙ୍କୁ ତାହିଣ ମାରୁତି କହେ ମାରୁତି କହେ
ଶୁଣନ୍ଦ ନା କୁମାର ପବନ ତ ନଈ ହନୁମାନ ରେ ହନୁମାନ
ରେ
ଆଉ ତୁହି ଅଟୁ ଶ୍ରୀରାମଙ୍କ
ଦୋଷରେ ହନୁମାନ ରେ ହନୁମାନ ରେ ଆଉ ତୁହି ଅଟୁ ଶ୍ରୀରାମଙ୍କ ଦୋଷରେ
ପୁରାଣଟା ଏଠି
ହନୁମାନଙ୍କୁ ଚାହିଁ କହି ମାରୁତି
ହଁ
ହନୁମାନ ଯିଏ ମାରୁତି ସିଏ
କିଏ କହିଲା
ମୁଁ କହୁଛି
ଆରେ ହଁ ତ ହନୁମାନ ଯିଏ ମାରୁତି ସିଏ ଏପଦ୍ରା ଭୁଲ ହେଇଯାଇଛି ଶୁଣ ଅଞ୍ଜନା କୁମାର ପବନ ତନୁଇ
ସେଇ ଏକା
ଏକା
ଅଞ୍ଜନା କୁମାର ଯିଏ ପବନ ତନୁଇ ସିଏ
ହନୁମନ୍ତରେ ତୁ ହେଉଠୁ ଶ୍ରୀରାମଙ୍କ ଦୂତରେ
ହନୁମନ୍ତ ଯିଏ ଶ୍ରୀରାମଙ୍କ ଦୂତ ବି ସିଏ
ଆରେ ପଦଟା ଭୁଲ ହେଇଯାଇଛି ରେ ମାନେ ଅର୍ଥଟା କ'ଣ କରିଛି ମୋ ଜେଜେମା ଝାଡ଼ା ଯାଇଥିଲା ହନୁମାନ ମାନେ ସମସ୍ତେ ହନୁପନ୍ଦା ଆସି ସେଇ ଜଙ୍ଗଲ ମଧ୍ୟରେ ଥିଲେ ମୁଣ୍ଡିଆ ତଳକୁ ଯାଇଥିଲା ତାଙ୍କୁ ଦେଖି ପୁରାଣ ପଢ଼ିଲା ଲେଖିଲେ ସବୁ ଅର୍ଥ ସମାନ ହେଇଗଲା
ସତ
ଆଉ
ହଉ ପୁରାଣ କୋଉଠି ଥିଲେ ଜାଣିଛ
କୋଉଠି ଥିଲା
ଏଣେ ହେଲା କଣ
କଣ ହେଲା
ଯେତେବେଳେ କପିଳ ଋଷି ତାଙ୍କର ପୁଅ ନାମ କହିଦେଇଛନ୍ତି
ଆଚ୍ଛା
ଶବର ସେଇ ପୁଅର ନାମ ଧରି ଡାକୁଛି
ରାତି ପାଇବାରୁ ଜଙ୍ଗଲ ମଧ୍ୟରେ ବୁଝିଛି ବୁଲି ବୁଲି ପୁଅକୁ ଡାକୁଛି
କେମିତି
ଡାକିଲା
ଗୋପାଳ ହରି